भगवतेव वासुदेवाय ॐ नमो भगवते वासुदेवाय। श्रीमद्भागवतम तृतीय स्कंद एकादश अध्याय श्लोक 36। तस्यैव चान्ते चान्ते कल्पो कल्पो अभूत् अभूत् जं जं पद्मं पद्मं अविचक्यते अविचक्यते जत् जत् हरे हरे नाविसरसा आसी आसी लोका लोका सरोरुहम सरोरुहम तस्यैव चान्ते कल्पो अभूत् तस्यैव चान्ते कल्पो अभूत् अभूत् जं पद्मम् अविचक्षते जं पद्मम् अविचक्षते जद्धरेर्नाविसरस आसीत् लोका सरोरुहम् तस्यैव चान्ते कल्पोऽभूत् जं पद्मम् अविचक्षते जद्धरेर्नाविसरस आसीत् लोका सरोरुहम् तस्यैव चान्ते कल्पोऽभूत् जं पद्मम् अविचक्षते जद्धरेर्नाविसरस आसीत् लोका सरोरुहम् सदन्वत् तस्य ब्रह्मकल्पर एव निश्चिन्तभावे च मध्यम अन्ते शेषरे कल्पः कल्प अभूत् आसिला जं जहा पद्मं पद्म अविचक्यते कुआ जाय जत जेउंथिरे हरे भगवान हरिंकर नाभि नाभि देशरे सरसह जला जलाधाररु आसीत् हेला लोक ब्रह्मांडर सरोरुहम पद्म। श्लोक अनुवाद ब्राह्मकल्पर शेषरे जो कल्प होता ताकू पद्मकल्प बोली कहुए कारण से ही कल्पे गर्भदशाई हरिंकर नाभि सरोवर निखिल भुवनात्मक पद्म उत्पन्न होता। भावार्थ कहुच्छे जे ब्राह्मकल्पाते आसुवा कल्पर नाम पद्मकल्प कारण से कल्पर निखिल भुवनात्मक पद्म उत्पन्न होता। केतक पुराण में पद्मकल्प को पितृकल्प बोली कहुए तेणु ये भाव में सृष्टिर आरंभ विषय वर्णना कर तेणु ये जो सृष्टि किभली है मैत्र मुनि वर्णना कर विदुर को कौन ए सृष्टि सृष्टि आरंभ से कथा कौन कारण ये सब प्रथम ज्ञान जो रही सृष्टि संबंधी ज्ञान प्रथम ज्ञान दि जाऊँगी भागवतम दसटी विषय वर्णना करादे प्रथम हूँ सर्ग तापर विसर्ग तापर स्थान तापर पोषण तापर उतय तापर निरोध मनंतर तापर निरोध ईशान कथा भाव में दसटी विषय भागवत वर्णना करसर्ग विसर्ग स्थान पोषण उतय मनंतर ईशान कथा निरोध मुक्ति आश्रय मुक्ति आश्रय निरोध एवं जमी सृष्टि होती भाव में अंतिम सब प्रलय हम तक निरोध भी कह एवं ଏଇସବୁ ଯେଉଁ ନଅଟି ତତ୍ତ୍ୱ ରହିଛି, ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ଉଦୟ ମନ୍ୱନ୍ତର ଈଶାନ କଥା ନିରୋଧ ଏବଂ ମୁକ୍ତି, ଏ ଯେଉଁ ନଅଟି ବିଷୟ, ଏ ଯାହା ଉପରେ ଆଶ୍ରୟ କରନ୍ତି ସିଏ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ସିଏ ହେଉଛନ୍ତି ଭଗବତ ତତ୍ତ୍ୱ। ତେଣୁ ଏଇ ଭଗବାନ ବିଷୟରେ ଜାଣିବା ପାଇଁ ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମ ଇହ ଲକ୍ଷଣ, ଏଇ ଯେଉଁ ଦଶମସ୍ୟ ବିଶୁଦ୍ଧାର୍ଥମ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଏଇ ଦଶମ ଯେଉଁ ତତ୍ତ୍ୱ ରହିଛି ଆଶ୍ରୟ ତତ୍ତ୍ୱ, ଇଏ ହେଉଛି ବିଶୁଦ୍ଧାର୍ଥ। ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମ ଇହ ଲକ୍ଷଣ। ଅନ୍ୟ ଯେଉଁ ନଅଟି ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତମରେ, ଏସବୁ ତାଙ୍କ ବିଷୟରେ ଜାଣିବା ପାଇଁ, ତାଙ୍କର ଭଗବାନଙ୍କ ବିଷୟରେ ଲକ୍ଷଣ, ଏସବୁ ନଅଟି ବିଷୟରେ ବର୍ଣ୍ଣନା କରାଯାଉଛି। ଦଶମସ୍ୟ ବିଶୁଦ୍ଧାର୍ଥମ ନବାନାମ ଇହ ଲକ୍ଷଣ। ବର୍ଣ୍ଣୟତେ ମହାତ୍ମାନ, ଯେଉଁମାନେ ପ୍ରକୃତରେ ମହାତ୍ମା ସେମାନେ ଏଇଭଳି ଭାବରେ ବର୍ଣ୍ଣନା କରନ୍ତି। ଶ୍ରୁତେନାର୍ଥିନ ଚାନ୍ଦସା, ଶ୍ରୁତ ମାନେ ବୈଦିକ ଶାସ୍ତ୍ର ଏସବୁ ନେଇ ତାକୁ ତା'ର ଅର୍ଥ ସେଇଭଳି ଭାବରେ ବର୍ଣ୍ଣନା କରନ୍ତି। କିନ୍ତୁ ଯେଉଁମାନେ ମହାତ୍ମା ନୁହନ୍ତି, ବର୍ଣ୍ଣନ୍ତି ମହାତ୍ମା, ଯେଉଁମାନେ ମହାତ୍ମା ନୁହନ୍ତି ସେମାନେ ଭଗବାନଙ୍କ କଥା ସିଧାସଳଖ ଆରମ୍ଭ କରିଦିଅନ୍ତି। ବିଶେଷ ଭାବରେ ଭଗବାନଙ୍କର ଯେଉଁ ରାସଲୀଳା, ଏହି ପ୍ରସଙ୍ଗକୁ ସେମାନେ ବିଶେଷ ଭାବରେ ବର୍ଣ୍ଣନା କରନ୍ତି, କାରଣ ଲୋକମାନେ ସେଇ କଥା ଶୁଣିବା ପାଇଁ ଆଗ୍ରହ ଅଛନ୍ତି, ସେମାନେ ସେଇପାଇଁ କହିଦିଅନ୍ତି, ସେ କଥା କହିଦିଅନ୍ତି। କିନ୍ତୁ ପ୍ରକୃତରେ ଯେଉଁମାନେ ମହାତ୍ମା ସେମାନେ ଏଭଳି କରନ୍ତି ନାହିଁ। ଯଦି ବିଦୁର ଚାହୁଁଥିଲେ ଭଗବାନଙ୍କର ସେ ଉନ୍ନତ କଥା ଶୁଣିବା ପାଇଁ, ଏବଂ ବିଦୁର ସେ ସାଧାରଣ ବ୍ୟକ୍ତି ଜଣେ ନୁହନ୍ତି, ସେ ହେଉଛନ୍ତି ସ୍ୱୟଂ ଯମରାଜ। ଥରେ ଜଣେ ବର୍ଣ୍ଣନା କରାଯାଇଛି, ଜଣେ ମାଣ୍ଡୁକ୍ୟ ମୁନି ଥିଲେ, ମାଣ୍ଡୁକ୍ୟ ମୁନି ଯିଏକି ତୃତୀୟ ସ୍କନ୍ଧରେ ଏହି ସ୍କନ୍ଧରେ ପ୍ରଥମେ ବର୍ଣ୍ଣନା କରାଯାଇଛି। ଆମର ମୈତ୍ରମୁନି କହୁଛନ୍ତି ବିଦୁରଙ୍କୁ, ମାଣ୍ଡୁକ୍ୟ ମୁନି ଥରେ ସେ ତାଙ୍କର ଆଶ୍ରମରେ ଥିଲାବେଳେ ସେ ରାଜ୍ୟରେ ଚୋରି ହୋଇଗଲା, ରାଜ୍ୟଙ୍କ ରାଜାଙ୍କର ଧନ ସମ୍ପତ୍ତି ଚୋରି ହୋଇଗଲା। ସେ ଚୋରମାନେ ଧରି ପଳାଇ ଯାଉଥିଲା ବେଳେ ତାଙ୍କ ପଛରେ ସୈନ୍ୟମାନେ ଧାଉଁଥିଲେ, ଏବଂ ଯାଇକରି ସେ ଚୋରମାନେ ଯାଇକରି ମାଣ୍ଡୁକ୍ୟ ମୁନିଙ୍କର ଆଶ୍ରମରେ ଲୁଚିଗଲେ। ତେଣୁ ସୈନ୍ୟମାନେ ଭାବିଲେ ଏଇ ମାଣ୍ଡୁକ୍ୟ ମୁନି, ଇଏ ହେଉଛି ପ୍ରକୃତରେ ଚୋରଙ୍କର ସର୍ଦ୍ଦାର, ଇଏ ବସି ଏଠି ଧ୍ୟାନ କରୁଛନ୍ତି, ଇଏ ଛଳନା ଭାବରେ ଧ୍ୟାନ କରୁଛନ୍ତି, କହି ତାଙ୍କୁ ନେଇଗଲେ, ଧରିକି ନେଇଗଲେ ଏବଂ ତାଙ୍କୁ ଶୁଳିରେ ବସାଇ ଦେଲେ। ଯଦିଓ ରାଜାଙ୍କର ବିନା ଆଦେଶରେ ଏସବୁ ହେବା କଥା ନୁହଁ, କିନ୍ତୁ ସେ କରିଦେଲେ, ସେନାପତି ତାଙ୍କର କରିଦେଲେ। ତେଣୁ ଏ କଥା ଯେତେବେଳେ ରାଜାଙ୍କର କାନକୁ ଗଲା, ସେତେବେଳେ ସେ ଆସି ଦେଖିଲେ ପ୍ରକୃତରେ ମାନେ ମୁନି ଋଷିଙ୍କୁ ଦଣ୍ଡ ଦିଆଯାଇଛି, ତେଣୁ ତାଙ୍କ ସହ କ୍ଷମା ପ୍ରାର୍ଥନା କଲେ। ତେଣୁ ମାଣ୍ଡବ ଋଷି ଯଦିଓ କିଛି ସେ ବିଷୟରେ କିଛି ବିଶେଷ କଲେନି, ଗ୍ରହଣ କଲେ ନାହିଁ, ସେଟାକୁ ଅପରାଧ ଗ୍ରହଣ କଲେ ନାହିଁ, କିନ୍ତୁ ସିଧାସଳଖ ତାଙ୍କ ମୃତ୍ୟୁ ପରେ କି ସେହି ସମୟରେ, ମୁଁ ଗୋଟେ ଜାଗା ଦେଖିଥିଲି ମୃତ୍ୟୁ ପରେ ବୋଲି କିଏ କହୁଛି, କିନ୍ତୁ ସେଇଟା ଠିକ୍ ଭାବରେ ଜଣା ନାହିଁ। ଯାହା ବି ହେଉ, ସେ ଯମରାଜ ପାଖକୁ ସିଧାସଳଖ ଗଲେ ଏବଂ ଯମରାଜଙ୍କୁ ପଚାରିଲେ ଯେ ମୋର କ'ଣ ଦୋଷ ଥିଲା, ଯେ ମୁଁ କାହିଁକି ଏ ଦୋଷ ଭୋଗ କଲି, ଏ ପାପ ଭୋଗ କଲି। ଯିଏ ଯେଉଁ ଦଣ୍ଡପ୍ରାପ୍ତ ହେଉଛନ୍ତି ତା'ର ଗୋଟେ କାରଣ ରହିଛି, ପାପର କାରଣରୁ ବିଭିନ୍ନ ପ୍ରକାର ପାପର ପ୍ରତିକ୍ରିୟା ରହିଛି। ଯେମିତି ଆମର ରହିଛି ଯେଉଁଗୁଡ଼ାକ ଆମେ ଭୋଗ କରୁଛେ, ଆଉ ଭବିଷ୍ୟତରେ ଭୋଗ କରିବା, ଏହିସବୁ ବିଭିନ୍ନ ପ୍ରକାର ପାପର ସ୍ତର ରହିଛି, ଏସବୁ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଷଷ୍ଠ ସ୍କନ୍ଧରେ ଅବଶ୍ୟ ଆମର ଭକ୍ତିର ସାମର୍ଥ୍ୟ ସିନ୍ଧୁରେ ମଧ୍ୟ ଏକଥା କୁହାଯାଇଛି, ଯେଉଁ ଭକ୍ତି ଜଣେ କଲାମାନେ ଏ ସମସ୍ତ ପାପର ପ୍ରତିକ୍ରିୟାରୁ ମୁକ୍ତ ହୋଇଯିବେ। ଭକ୍ତିର ଏ ଛଅଟି ଗୁଣ ରହିଛି, ଗୋଟା ହେଉଛି ଯେ ସବୁକିଛି ପାପକୁ, ସବୁକିଛି ଦୁଃଖ ସେ ଦୂର କରିବ। ଭକ୍ତିର ସାମର୍ଥ୍ୟ ସିନ୍ଧୁରେ ବର୍ଣ୍ଣନା କରାଯାଇଛି କ୍ଲେଶାଗ୍ନି, ଜଣେ କ୍ଲେଶ ପ୍ରାପ୍ତ ହେଉଛି କେତେବେଳେ, ନା ତିନି ପ୍ରକାର କାରଣରୁ, ବିଭିନ୍ନ ପ୍ରକାର କାରଣ ରହିଛି ବିଶେଷ ଭାବରେ, ହଁ ତିନି ପ୍ରକାର କାରଣରୁ ଜଣେ କ୍ଲେଶ ଭୋଗ କରୁଛି। କ'ଣ କ'ଣ ନା, ଗୋଟେ ହେଉଛି ପାପ, ଗୋଟେ ହେଉଛି ପାପ ବୀଜ, ଆଉ ଗୋଟେ ହେଉଛି ଅବିଦ୍ୟା, ଏ ତିନୋଟି କାରଣରୁ ଜଣେ କ୍ଲେଶ ଭୋଗ କରନ୍ତି। ତେଣୁ ମାଣ୍ଡୁ ମୁନି ସେ କହିଲେ ମୁଁ ତ କୌଣସି ପାପ କରିନାହିଁ, କି ମୋର ପାପର ବୀଜ ନାହିଁ, କି ମୋର ଅବିଦ୍ୟା ନାହିଁ, ମୁଁ ଭଗବାନଙ୍କର ଧ୍ୟାନରେ ରହୁଛି, ତାହେଲେ ମୁଁ କ'ଣ ପାଇଁ ଏ ଦଣ୍ଡ ଭୋଗ କଲି। ତେଣୁ ଯମରାଜ କହିଲେ ଆପଣ ଯେତେବେଳେ ଛୋଟ ପିଲା ଥିଲେ ସେ ସମୟରେ ଗୋଟେ ଛୋଟ କଙ୍କିକୁ ନେଇ ତା'ର ପଛପଟେ ଶୂଳବିଦ୍ଧ କଣ୍ଟାରେ ପୁରେଇ ଦେଇଥିଲେ, ଫୁଟି ଦେଇଥିଲେ, ତେଣୁ ସେଇଥିପାଇଁ ଆପଣଙ୍କୁ ଏ ଦଣ୍ଡ ଭୋଗ କରିବାକୁ ପଡ଼ିଲା, ନା ମୁଁ ଅଜାଣତରେ ସେସବୁ କାର୍ଯ୍ୟ କରିଥିଲି ସେଥିପାଇଁ ଏତେ ବଡ଼ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିଲା, ତୁମେ ଶୂଦ୍ର ହେଇଯାଅ। ଯଦିଓ ପ୍ରକୃତରେ ଇଏ ହେଉଛି ଗୋଟେ ଲୀଳା, ବାହ୍ୟ ଲୀଳା, କିନ୍ତୁ ଏହାର ପ୍ରକୃତ ଅର୍ଥ ହେଉଛି ଯେ ଯମରାଜ ସେ ଜଣେ ହେଉଛନ୍ତି ମହାଜନ। ଯମରାଜ ହେଉଛି ସୂର୍ଯ୍ୟଙ୍କର ପୁତ୍ର, ବିଭୂଷାଙ୍କର ପୁତ୍ର, ଗୋଟିଏ ପୁତ୍ର ହେଉଛନ୍ତି ଭବିଷ୍ୟତ ମନୁ, ଯିଏକି ବହୁତ ବର୍ତ୍ତମାନ ମନୁ ଅଛନ୍ତି, ସତ ମନୁ ସେ ବର୍ତ୍ତମାନ ଅଛନ୍ତି। ତାଙ୍କର ଆଉ ଗୋଟିଏ ପୁତ୍ର ହେଉଛନ୍ତି ଯମରାଜ। ତେଣୁ ଏ ଯମରାଜ ସେ ଜଣେ ବହୁତ ମହାଜନ ବ୍ୟକ୍ତି। ଯମରାଜଙ୍କ ବିଷୟରେ ବିଶେଷ ଆମର ଅବଶ୍ୟ କେଉଁଠି ଆମେ ଶୁଣିନୁ ଏପର୍ଯ୍ୟନ୍ତ, କିନ୍ତୁ ଯମରାଜ ଜଣେ ମହାଜନ। ସେ ଏତେ ଉନ୍ନତ ସ୍ତରକୁ ଯାଇଛନ୍ତି ଯେଉଁଥିପାଇଁ ସେ ସମସ୍ତଙ୍କର ଦଣ୍ଡ ଦଣ୍ଡିତାମହମ ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି, ମୁଁ ଯେଉଁ ଦଣ୍ଡ ବିଧାନ କରୁଛି ସିଏ ହେଉଛନ୍ତି ମୋର ଜଣେ ବିଭୂତି। ଯମରାଜ ଦଣ୍ଡ ଧାରଣ କରିଛନ୍ତି, ଦଣ୍ଡ ପ୍ରଦାନ କରୁଛନ୍ତି ସମସ୍ତଙ୍କୁ, ସେ ଯମରାଜ ହେଉଛନ୍ତି ଭଗବାନଙ୍କର ବିଭୂତି। ତେଣୁ ସେ ଏତେ ଉତ୍ତମ ସ୍ତରରେ ଅଛନ୍ତି ଯେଉଁଥିପାଇଁ ସେ ଜଣେ ମହାଜନରେ ପରିଣତ ହୋଇଛନ୍ତି। ତେଣୁ ସିଏ କହିଲେ ଯେ ଆପଣ ଯେଉଁ କହିଲେ ଏଇଟାକୁ କହିଲେ, ପ୍ରକୃତରେ ଯମରାଜ ସବୁବେଳେ ସେଇ ଦୋଷୀମାନେ ପାପୀମାନଙ୍କ ସହିତ ରହି ତାଙ୍କ ସହିତ ସମୟ କଟୁଛି। ଯଦିଓ ପୁଣ୍ୟବାନ ବ୍ୟକ୍ତିମାନେ ମଧ୍ୟ ଆସୁଛନ୍ତି, କିନ୍ତୁ ସେଇ ପାପ ପୁଣ୍ୟର ବିଚାର କରୁଛନ୍ତି। କିଏ ପାପୀ ଅଛି ତାକୁ ଦଣ୍ଡ ଦିଆଯିବ, ନର୍କ ଭୋଗ କରିବେ, କିଏ ପୁଣ୍ୟବାନ ଅଛନ୍ତି ତାକୁ ଉନ୍ନତ ଲୋକକୁ ଦେବେ, ସ୍ୱର୍ଗ ଲୋକ ପ୍ରଦାନ କରିବେ। ଥରେ ରାଜା ନୃଗ ବୋଲି ଜଣେ ଥିଲେ, ମହାନ ରାଜା। ସେ ନୃଗ ଜୀବନ ସାରା ପୁଣ୍ୟ କାର୍ଯ୍ୟ କରୁଛନ୍ତି। ଏମିତି ଅନେକ ସେ ରାଜା ନୃଗ ନିଜେ କହିଛନ୍ତି ଯେ ପୃଥିବୀରେ ଯେତିକି ଝୁଣୁକୁଡ଼ା ଅଛି ତାଠାରୁ ଅଧିକ ସଂଖ୍ୟକ ମୁଁ ଗାଭୀ ଦାନ କରିଛି। ଏତେ ଗାଭୀ ଦାନ କରିଥିଲେ ସେ, କିନ୍ତୁ ଗୋଟିଏ ଥର କୌଣସି କାରଣରୁ ଭୁଲ ବଶତଃ ସେ ଗୋଟେ ଗାଈକୁ, ଯେଉଁ ଗୋଟେ ବ୍ରାହ୍ମଣକୁ ଦାନ ଦେଇଥିଲେ, ସେଇ ଗାଭୀଟି ପୁଣି ତାଙ୍କର ସେ ବ୍ରାହ୍ମଣଟା ଫେରିଆସି ତାଙ୍କର ଗୋଷ୍ଠରେ ମିଶିଯାଇଥିଲା ରାଜାଙ୍କ ଗୋଷ୍ଠରେ। ପୁଣି ସେଇ ଗାଭୀକୁ ଆଉ ଜଣେ ବ୍ରାହ୍ମଣକୁ ସେ ଦାନ ଦେଇଥିଲେ। ସେଇଥିପାଇଁ ସେ ବ୍ରାହ୍ମଣ ଯେତେବେଳେ ଜାଣିଲେ ଯେ ଗାଭୀ ମୋତେ ପ୍ରତ୍ୟେକ ପ୍ରତ୍ୟେକ ରାଜା ଦେଇଥିଲେ, କିନ୍ତୁ ବର୍ତ୍ତମାନ ଆଉଥରେ ଦେଇଛନ୍ତି ଆଉ ଜଣେ ବ୍ରାହ୍ମଣଙ୍କୁ, ସେଥିପାଇଁ ତାଙ୍କ ଦୁଇ ଜଣଙ୍କ ବିବାଦ ହେଲା। ଏବଂ ଦୁଇ ଜଣ ଯାକ ଯେତେବେଳେ ରାଜାଙ୍କ ପାଖକୁ ଗଲେ, ରାଜା କହିଲେ ଏଇଟା ମୋର ଭୁଲ ହେଇଯାଇଛି, ମୋ ଜାଣତରେ ଭୁଲ ହେଇଯାଇଛି, ତେଣୁ ଏଇ ଗାଭୀ ବଦଳରେ ମୁଁ ପ୍ରଥମ ବ୍ରାହ୍ମଣ କହିଲେ ମୁଁ ତୁମକୁ ଆହୁରି 100 ଗାଭୀ ଦେବି ବା ଅନେକ ଗାଭୀ ପ୍ରଦାନ କରିବି, କିନ୍ତୁ ସେ ବ୍ରାହ୍ମଣ ରାଜି ହେଲେ ନାହିଁ। ଏବଂ ଦୁଇ ଜଣ ଯାକ ଦ୍ୱିତୀୟ ବ୍ରାହ୍ମଣଙ୍କୁ ମଧ୍ୟ କହିଲେ, ସେମାନେ ତ ରାଜି ହେଲେ ନାହିଁ। ତେଣୁ ଦୁଇ ଜଣ ଯାକ ସେ ଗାଭୀକୁ ତ୍ୟାଗ କରି ପଳାଇଗଲେ। ତେଣୁ ଅନ୍ତିମରେ ରାଜା ନୃଗ ଯେତେବେଳେ ଅନ୍ତିମରେ ତାଙ୍କର ବିଚାର ହେଲା, ଯମରାଜ ତାଙ୍କର ବିଚାର କରୁଛନ୍ତି, ସେ କହୁଛନ୍ତି ଯେ ଆପଣ ଜୀବନ ସାରା ପୁଣ୍ୟ କାର୍ଯ୍ୟ କରିଛନ୍ତି, କିନ୍ତୁ ଆପଣଙ୍କ ଅଜାଣତରେ ଗୋଟେ ଭୁଲ ହେଇଯାଇଛି, ଗୋଟେ ପାପ ହେଇଯାଇଛି, ସେଥିପାଇଁ ଆପଣଙ୍କର ପୁଣ୍ୟକର୍ମ ଫଳ ଅସଂଖ୍ୟ ରହିଛି, କିନ୍ତୁ ଗୋଟିଏ ପାପକର୍ମ ଫଳ ଆପଣ ଭୋଗ କରିବାକୁ ପଡ଼ିବ। ତେଣୁ ଆପଣ କ'ଣ ଚାହୁଁଛନ୍ତି, ଆଗ ପୁଣ୍ୟକର୍ମ ଫଳ ନେବେ ନା ଆଗ ପାପକର୍ମ ଫଳ ନେବେ? ତେଣୁ ରାଜା ନୃଗ ଚିନ୍ତା କଲେ, ମୁଁ ତ ସବୁବେଳେ ଅନେକ ମୋର ରହିଛି ପୁଣ୍ୟକର୍ମ ଫଳ, ମୁଁ ଭୋଗ କରିବି, ଐଶ୍ୱର୍ଯ୍ୟ ଭୋଗ କରିବି, କିନ୍ତୁ ଐଶ୍ୱର୍ଯ୍ୟ ଭୋଗ କଲାବେଳେ ମଧ୍ୟ ମୋର ସେ ଚିନ୍ତା ରହିବ ଯେ ମୋତେ ପାପଦଣ୍ଡର ପାପର ଦଣ୍ଡ ଭୋଗ କରିବାକୁ ପଡ଼ିବ, ତେଣୁ ମୁଁ ପ୍ରଥମେ ମୋତେ ପାପର ଦଣ୍ଡ ଦେଇଦିଅନ୍ତି। ତେଣୁ ସେ ଗୋଟେ ଏଣ୍ଡୁଅ ହେଇକରି ଏଇ ବୃନ୍ଦାବନର ଗୋଟେ ବନରେ ରହିଥିଲେ। ସେ ସଂସ୍କୃତ ଶବ୍ଦ ଗୋଟେ ଅଛି, ତାକୁ କିଏ କହୁଛନ୍ତି ଏଣ୍ଡୁଅ, କିଏ କ'ଣ କହୁଛନ୍ତି, ସଂସ୍କୃତ ଶବ୍ଦ ଗୋଟେ ଅଛି। ହଁ, ରାଜା ନୃଗଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ଦଶମ ସ୍କନ୍ଧରେ 58 ଅଧ୍ୟାୟରେ ନା 69 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାର ହଁ ଯେ ସଂସ୍କୃତ ଶବ୍ଦ ଗୋଟେ ଅଛି, ସେଇଟା ମୁଁ କହିବି ଆପଣଙ୍କୁ କ'ଣ ସେଇଟା ରହିଛି। ରାଜା ନୃଗ ବିଷୟରେ 10 ସ୍କନ୍ଧ 64 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ହଁ, ତେଣୁ ସେ ଯେଉଁ ହେଇଯାଇଥିଲେ, ଯାହା ହଉ ଏଣ୍ଡୁ ଯାହା ବି ହଉ, ସେ ଗୋଟେ ନର୍କ ଭଳି ଯନ୍ତ୍ରଣା ଭୋଗ କରୁଥିଲେ। କି ହଁ 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 10 64 ଅଧ୍ୟାୟରେ ମୁଁ କହିବି। ତେଣୁ ଥରେ ଭଗବାନ ତାଙ୍କର ଯେଉଁ ବାଳକମାନଙ୍କ ଅଛନ୍ତି, ତାଙ୍କର ଯଦୁବଂଶ ଅନ୍ୟ ବଂଶର ପିଲାମାନଙ୍କୁ ନେଇ ଗୋଟେ ବଣଭୋଜି କରୁଥିଲେ, ପିକନିକ୍ କରୁଥିଲେ। ସେହି ସମୟରେ ତାଙ୍କ ପିଲାମାନେ ଦେଖିଲେ ଯେ ଏମିତି ଗୋଟେ କୂଅରେ ପାଣି, ସେମାନେ ଶୋଷ ହେଲା ତାଙ୍କ ପାଣି ପିଇବା ପାଇଁ ଯେତେବେଳେ ଗଲେ, ଦେଖିଲେ ସେ କୂଅରେ ଗୋଟେ ସେଇ ଅଦ୍ଭୁତ ଜୀବ ପଡ଼ିଛି। ତେଣୁ ସେ ଜୀବକୁ ଯେତେ ଚେଷ୍ଟା କଲେ ଉଠିବା ପାଇଁ, ସେ ଉଠିପାରିଲେ ନାହିଁ, ଉଦ୍ଧାର କରିପାରିଲେ ନାହିଁ। କିନ୍ତୁ ଭଗବାନ କୃଷ୍ଣ ଯେତେବେଳେ ଜାଣିଲେ, ସାଙ୍ଗେ ସାଙ୍ଗେ ସେ ବାମ ହାତ ବଢ଼େଇଦେଲେ ଏବଂ ତାକୁ ଉଦ୍ଧାର କଲେ। ତେଣୁ ସେ ତାଙ୍କର କଥା ଏକଥା କହୁଥିଲେ ଯେ ଏଇଭଳି ଭାବରେ ମୋର ଭୁଲ ହେଇଯାଇଥିଲା, ଯେଉଁଥିପାଇଁ ମୋତେ ଏଇ ଦଣ୍ଡ ଭୋଗ କରିବାକୁ ପଡ଼ିଲା। କିନ୍ତୁ ପ୍ରକୃତରେ ସେ ଦଣ୍ଡ ମଧ୍ୟ ତାଙ୍କ ପାଇଁ ଗୋଟେ ଆଶୀର୍ବାଦ ହେଇଗଲା, ଭଗବାନଙ୍କ କୃପାରୁ ସେ ଦିବ୍ୟ ଦେହ ପ୍ରାପ୍ତ ହେଲେ, ଭଗବାନଙ୍କ ଧାମ ପ୍ରାପ୍ତ ହେଲେ ସେମାନେ। ତେଣୁ ଆମର କହିବା ଉଦ୍ଦେଶ୍ୟ ଥିଲା ଯେ ଯମରାଜ ଏଇଭଳି ଭାବରେ ବିଚାର କରୁଛନ୍ତି, କିଏ ପାପ କରିବେ କିଏ ପୁଣ୍ୟ କରିବେ। ଆମର ଭୌତିକ ଜଗତରେ ମଧ୍ୟ ଯେ ଜଜ୍ ହେଉଛନ୍ତି, ସେ ସେଭଳି ଭାବରେ ଓକିଲାତି ପଢ଼ିଛନ୍ତି, ଗ୍ରାଜୁଏସନ୍ ପାସ୍ କରୁଛନ୍ତି, ଓକିଲାତି ପଢ଼ୁଛନ୍ତି, ଓକିଲାତି ପରେ ତାଙ୍କର କିଛି ଏକ୍ସପିରିଏନ୍ସ ହେଉଛି, ଏକ୍ସପିରିଏନ୍ସ ହେଲା ପରେ ସେ ଜଣେ ଜଜ୍ ହେଉଛନ୍ତି, ସେ ବିଚାର କରୁଛନ୍ତି। ତେଣୁ ବିଚାର କରିବାଟା ଯେମିତି ଆମେ ଦେଖୁଛେ ଆମର ଯେଉଁ ଜଜ୍ ବା ଓକିଲ ବା ଜଜ୍ର ଯେଉଁ ଗୋଟେ ଦିଆଯାଉଛି ଚିତ୍ର ଦିଆଯାଉଛି, ତାର ଆଖି ବନ୍ଧା ହେଉଛି, ସେ ଗୋଟେ ନିକିତି ଧରୁଛନ୍ତି, ସେ ଦେଖୁନାହାନ୍ତି ନ୍ୟାୟ କଲାବେଳେ ସେ ଦେଖୁନାହାନ୍ତି ଯେ ପ୍ରକୃତରେ କିଛି ବାଜ ବିଚାର ସେ କରୁନାହାନ୍ତି, ଆଖି ବୁଝିକିରି ସେ ନ୍ୟାୟ ଦଣ୍ଡ ଦେଉଛନ୍ତି। ଇଏ ହେଉଛି ପ୍ରକୃତରେ ନ୍ୟାୟ, କିନ୍ତୁ କଳି ଯୁଗରେ ଏସବୁ ନ୍ୟାୟ ମିଳିବ ନାହିଁ। ନ୍ୟାୟ ଦୌର୍ବଲ୍ୟମ ବୋଲି କୁହାଯାଇଛି, ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କଳି ଯୁଗର ଲକ୍ଷଣ ବିଷୟରେ, ଲୋକମାନେ ନ୍ୟାୟ ପ୍ରାପ୍ତ ହେବେ ନାହିଁ, ଏବେ ବିଚାରପତିମାନେ ଲାଞ୍ଚ ନେଇକରି ସବୁ ତାଙ୍କର ବିଚାର ଦେବେ, ତାଙ୍କର ଦଣ୍ଡ ପ୍ରଦାନ କରିବେ ବା ଯାହାକୁ ଯାହାକୁ ବିଚାର କରିବେ ଏସବୁ କରିବେ। କିନ୍ତୁ ଯମରାଜ ସେ ତାଙ୍କର କୌଣସି ବାଛ ବିଚାରରେ କିଛି ଭୁଲ ନାହିଁ, ସେ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, ତାଙ୍କର କୌଣସି ତ୍ରୁଟି ନାହିଁ। କିନ୍ତୁ ଯାହା ବି ହେଉ ଯେତେବେଳେ ମାଣ୍ଡବ ମୁନି ଏଇଭଳି ଭାବରେ ଅଭିଶାପ ଦେଇଦେଲେ, କିନ୍ତୁ ପ୍ରକୃତରେ ଯମରାଜ ଚାହୁଁଥିଲେ ଯେ ସବୁବେଳେ ଏଇ ପାପ ପୁଣ୍ୟର କାର୍ଯ୍ୟ ଭିତରେ ରହୁଛି, ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ମୋର କେଉଁଥିରେ ସମୟ ମୋତେ ମିଳୁନି, ଭଗବାନ ନାମ କୀର୍ତ୍ତନ କରିବା ପାଇଁ ସେ ସମୟ ହେଉନି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନଙ୍କର ସେବାରେ ଭଗବାନଙ୍କ ଲୀଳାରେ ମୁଁ ଅଂଶଗ୍ରହଣ କରିପାରୁ ନାହିଁ, ଏଇଭଳି ଭାବରେ ଚିନ୍ତା କରୁଥିଲେ। ତେଣୁ ଭଗବାନଙ୍କର ବ୍ୟବସ୍ଥାରେ ସେ ମାଣ୍ଡବ ମୁନି ତାଙ୍କୁ ଅଭିଶାପ ଦେଇଥିଲେ। ତେଣୁ ସିଏ ଏଇ ବିଧୁର ହେଇକରି ଜନ୍ମଗ୍ରହଣ କରିଥିଲେ, ଦାସୀ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ, ଯଦିଓ ବ୍ୟାସଦେବଙ୍କର ପୁତ୍ର, କିନ୍ତୁ ଧୃତରାଷ୍ଟ୍ରଙ୍କର ଯେ ପିତା ବିଚିତ୍ର ବୀର୍ଯ୍ୟ, ତାଙ୍କର ଦାସୀଙ୍କର ଗର୍ଭରୁ ସେ ଜାତ ହେଇଥିଲେ ବିଧୁର। ସେଥିପାଇଁ ବିଧୁର ସେ ହେଉଛନ୍ତି ସ୍ୱୟଂ ଯମରାଜ। ତେଣୁ ବିଧୁର ଯେତେବେଳେ ଆସିଲେ ଏ ଭୌତିକ ଜଗତକୁ ଆସିଲେ, 100 ବର୍ଷ ପାଇଁ ଯେଉଁ ଆସିଲେ ଭଗବାନଙ୍କ ଲୀଳାରେ ସାମିଲ ହେଲେ, ସେହି ସମୟରେ ପିତୃକୂଳର ଯେ ପିତୃମାନଙ୍କର ଶ୍ରେଷ୍ଠ ପିତୃନାମ ଅର୍ଜମାନ ଚାଷ୍ମୀ, ସେ ମଧ୍ୟ ଜଣେ ଭଗବାନଙ୍କର ବିଭୂତି ଅର୍ଜମା, ସିଏ ସେହି ସମୟରେ ଯମରାଜର କାର୍ଯ୍ୟ କରୁଥିଲେ, ସିଏ ଦଣ୍ଡବିଧାନ କରୁଥିଲେ ସେହି ସମୟରେ। ତେଣୁ ବିଧୁର ଭଗବାନ ବିଷୟରେ ସବୁ ଜାଣନ୍ତି, ଷଷ୍ଠ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଯମରାଜଙ୍କ ବିଷୟରେ ଅଜାମିଳ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି, ଯମରାଜଙ୍କ ଦୂତମାନେ ଜାଣୁନଥିଲେ ପ୍ରକୃତ ଧର୍ମ କ'ଣ। ତେଣୁ ଯେତେବେଳେ ଅଜାମିଳକୁ ନେବା ପାଇଁ ବସିଲେ, ସେହି ସମୟରେ ବିଷ୍ଣୁ ଦୂତମାନେ ଯେତେବେଳେ ଆସି ପହଞ୍ଚିଗଲେ, ତାଙ୍କୁ ଯମରାଜଙ୍କ ଦୂତ ଏବଂ ବିଷ୍ଣୁ ଦୂତଙ୍କ ଭିତରେ ଆଲୋଚନା ଚାଲିଛି ପ୍ରକୃତ ଧର୍ମ କ'ଣ। ତେଣୁ ଯମରାଜଙ୍କ ଦୂତମାନେ କହୁଛନ୍ତି ଧର୍ମ ହେଉଛି ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ ହେଉଛି ବେଦରେ ଯାହା ବର୍ଣ୍ଣନା କରାଯାଏ ସେ ହେଉଛି ଧର୍ମ। କିନ୍ତୁ ଯମରାଜଙ୍କ ଦୂତ ଯଦିଓ ବେଦ ବିଷୟରେ ଜାଣିଛନ୍ତି, ଧର୍ମ ବିଷୟରେ ଜାଣିଛନ୍ତି, କିନ୍ତୁ ତ୍ରିଗୁଣ ବିଷୟରେ ସେ ଧର୍ମ ବିଷୟରେ ଜାଣିଛନ୍ତି, ତ୍ରିଗୁଣ ତୀତ ବିଷୟରେ ଧର୍ମ ବିଷୟରେ ଜାଣିନଥିଲେ। ତେଣୁ ଯମରାଜଙ୍କ ଦୂତମାନଙ୍କୁ କହିଲେ ବିଷ୍ଣୁଙ୍କର ଦୂତମାନେ, ତମେ ପ୍ରକୃତରେ ଆହୁରି ଜାଣିନ କିଏ ପ୍ରକୃତରେ ବିଦ୍ୱାନ, କିଏ ପ୍ରକୃତରେ ଧାର୍ମିକ ବ୍ୟକ୍ତି, କିଏ ଅଧାର୍ମିକ ବ୍ୟକ୍ତି। ତମେ କହୁଛ ଧର୍ମରାଜଙ୍କ ଦୂତ ଜୁଆଙ୍ଗି ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରଣ ମୃତଙ୍ଗ ଧର୍ମସ୍ ନ ତତ୍ଵ ଅଧର୍ମଶ୍ଚ ଲକ୍ଷଣ, ଏସବୁ ପଚାରିଥିଲେ ଧର୍ମ ଲକ୍ଷଣ କ'ଣ କୁହ। ତେଣୁ ଧର୍ମ ଲକ୍ଷଣ ଯେତେବେଳେ କହିଲେ, ସେ କହିଲେ ଏ ଯମରାଜ ମାନଙ୍କ ଦୂତମାନେ କହିଲେ ଏ ଅଜାମିଳ, ଇଏ ହେଉଛି ପ୍ରକୃତ ଧର୍ମ ଧାର୍ମିକ ନୁହଁ, ଇଏ ହେଉଛି ଅଧାର୍ମିକ, ସବୁ ପ୍ରକାର ପାପ କାର୍ଯ୍ୟ କରିଛି, ଅନେକ ପ୍ରକାର ପାପ କାର୍ଯ୍ୟ କରିଛି। ତେଣୁ ଅନ୍ତିମରେ ଯମରାଜଙ୍କ ଦୂତମାନଙ୍କୁ କଥା ଶୁଣିକରି ବିଷ୍ଣୁଙ୍କର ଦୂତମାନେ କହିଲେ ତମେ ଧର୍ମରାଜଙ୍କ ଦୂତ, କିନ୍ତୁ ପ୍ରକୃତ ଧର୍ମ କ'ଣ ଜାଣିନ, ଇଏ ଯେଉଁ କହୁଛ ପାପୀ ବୋଲି ଇଏ ବର୍ତ୍ତମାନ ପୁଣ୍ୟାତ୍ମା ହେଇଯାଇଛି, ତମେ ଆଉ ଜାଣିପାରିନ, ଇଏ ଗୋଟିଏ ଜନ୍ମର କଥା କହୁଛ, ଏ ଗୋଟିଏ ଜନ୍ମରେ ଏସବୁ ପାପ କାର୍ଯ୍ୟ କରିଥିଲେ, ଏ ଜନ୍ମ କୋଟିଏ ଅଂଶା ବି ଏ କୋଟି ଜନ୍ମର ଯେଉଁ ପାପ ଅଛି ମଧ୍ୟ ତାଙ୍କର ସବୁ ଧ୍ୱଂସ ହେଇଯାଇଛି। ଯତ୍ ବ୍ୟାଜହାର ବିବସୋ ନାମ ସ୍ୱସ୍ଥାନ ହରେ ଅୟଂ କୃତ ନିବେଶ, ଯମରାଜ ଦୂତମାନେ କହୁଛନ୍ତି ଇଏ ଯେଉଁ ପାପ କାର୍ଯ୍ୟ କରିଛି ତାର କିଛି ପ୍ରାୟଶ୍ଚିତ କରିନାହିଁ, ସେଥିପାଇଁ ଆମେ ତାଙ୍କୁ ନଉଛୁ, ଯମରାଜ ଆଳୟଙ୍କୁ ନଉଛୁ, ଯମରାଜ ତାଙ୍କୁ ଦେବେ ଦଣ୍ଡ ପ୍ରଦାନ କରିବେ। ତେଣୁ ବିଷ୍ଣୁ ଦୂତମାନେ କହୁଛନ୍ତି ଅୟଂ କୃତ ନିବେଶ, ଏ ସମସ୍ତ ପାପରେ ପ୍ରସ୍ତୁତ କରିଯାଇ ସାରିଛନ୍ତି, ନା କେତେବେଳେ, ନା ଗୋଟିଏ ଜନ୍ମର ନୁହଁ, ଜନ୍ମ କୋଟିଏ ଅଂଶ ବି କୋଟି ଜନ୍ମର ପାପ ଧ୍ୱଂସ କରିଦେଇଛନ୍ତି, ପ୍ରାୟଶ୍ଚିତ କରିସାରିଛନ୍ତି, ନା କେତେବେଳେ କଲେ, ନା ଯତ୍ ବ୍ୟାଜହାର ବିବସୋ, ଯେତେବେଳେ ସେ ବିବସ ମୃତ୍ୟୁ ସମୟରେ ତମେ ଯେତେବେଳେ ତାକୁ ଯମପାସ ବେଢ଼ି ଦେଇଥିଲ ନେବା ପାଇଁ ବସିଥିଲ, ସେହି ସମୟରେ ସେ ବ୍ୟାଜହାର ସେ ଉଚ୍ଚାରଣ କରିଥିଲେ, କ'ଣ ଉଚ୍ଚାରଣ କଲେ, ନାମ ସ୍ୱସ୍ଥାୟନ ହରେ, ହରିହରିଙ୍କର ନାମ ସେ ଉଚ୍ଚାରଣ କଲେ, ଯେଉଁଟା ହେଉଛି ପ୍ରକୃତ ମଙ୍ଗଳ ସ୍ୱସ୍ଥାୟନ। ତେଣୁ ଇଏ ନାମ ଉଚ୍ଚାରଣ କରିବା ଦ୍ୱାରା ଏ ସମସ୍ତ ପାପରୁ ମୁକ୍ତ ହେଇଯାଇଛନ୍ତି, ଏ ଗୋଟିଏ ଜନ୍ମର ପାପ କ'ଣ, ପୂର୍ବ ଜନ୍ମ ଆହୁରି କୋଟିଏ ଜନ୍ମର ପାପରୁ ସେ ମୁକ୍ତ ହେଇସାରିଛନ୍ତି। ତେଣୁ ଯମରାଜ ଯେତେବେଳେ ଯମରାଜଙ୍କ ଦୂତମାନେ ବିଫଳ ହେଇକରି ଯେତେବେଳେ ଯାଇଛନ୍ତି ଯମରାଜକୁ ପଚାରିଛନ୍ତି ଯେ ପ୍ରକୃତ ଧର୍ମ କ'ଣ, ପ୍ରକୃତରେ କେତେଜଣ ବ୍ୟକ୍ତି ଅଛନ୍ତି ଦଣ୍ଡ ପ୍ରଦାନକାରୀ, ଏଇଭଳି ଭାବରେ ଯେତେବେଳେ ପ୍ରଶ୍ନ ପଚାରିଛନ୍ତି, ସେହି ସମୟରେ ଯମରାଜ କହୁଛନ୍ତି ତାଙ୍କ ଦୂତମାନଙ୍କୁ, ଏ ଦୂତମାନେ ତୁମକୁ ମୁଁ ଯେଉଁ ଧର୍ମର ଉନ୍ନତ ତତ୍ତ୍ୱ ବିଷୟରେ ତୁମକୁ କହିନଥିଲି, ବର୍ତ୍ତମାନ ମୁଁ ତୁମକୁ କହୁଛି, ଶୁଣ, ଏତାବାନ୍ ଏବ ଲୋକେସ୍ମିନ୍ ପୁଂସାଂ ଧର୍ମ ପରସ୍ମୃତ ବାସୁଦେବ ଭଗବତୀ ତନ୍ନାମ ଗ୍ରହଣାଦେବୀ। ଏ ଦୂତମାନେ ପ୍ରକୃତ ଧର୍ମ ହେଉଛି, ଶ୍ରେଷ୍ଠ ଧର୍ମ ହେଉଛି ଭଗବାନ ଯିଏକି ବାସୁଦେବ, ତାଙ୍କର ନାମ ଗ୍ରହଣ ଇତ୍ୟାଦି ଯେଉଁ ଭକ୍ତି ରହିଛି ସେଇଟା ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ଯମରାଜ, ଆମର କହିବାର ଉଦ୍ଦେଶ୍ୟ ଯେ ଯମରାଜ ସବୁକିଛି ଜାଣନ୍ତି, ଏ ଶାସ୍ତ୍ର ବିଷୟରେ ସବୁ ଜାଣନ୍ତି, ଭଗବାନ ବିଷୟରେ ସବୁ ଜାଣନ୍ତି, କିନ୍ତୁ ତଥାପି ଯେତେବେଳେ ମୈତ୍ରଙ୍କୁ ପଚାରୁଛନ୍ତି, ମୈତ୍ର କହୁଛନ୍ତି, ମୈତ୍ରମୁନିଙ୍କୁ ସେ ଅନୁରୋଧ କରୁଛନ୍ତି ଭଗବାନଙ୍କ ଲୀଳା କିଛି କୁହନ୍ତୁ ମୋତେ, କିନ୍ତୁ ମୈତ୍ରମୁନି ଏଇ ପ୍ରଥମେ ଏଇ ସୃଷ୍ଟିର କଥା ଆରମ୍ଭ କରିଛନ୍ତି, କେମିତି ସୃଷ୍ଟି ହେଉଛି। ତେଣୁ ମହାତ୍ମାମାନେ ସେ ଯେତେବେଳେ ଭଗବାନ କଥା କୁହନ୍ତି ସେତେବେଳେ ଏଇ ସୃଷ୍ଟିରୁ ଆରମ୍ଭ କରନ୍ତି, ଭଗବାନ କିଭଳି ସୃଷ୍ଟି କରୁଛନ୍ତି, ଏଇସବୁ 9ଟି ଲକ୍ଷଣ ଜାଣିଲେ ଜଣେ ଭଗବାନ ବିଷୟରେ ଜାଣିବା ପାଇଁ ଉପଯୁକ୍ତ ହେବେ। ନବମ ସ୍କନ୍ଦ ପର୍ଯ୍ୟନ୍ତ ଜଣେ ପାଠ କଲା ପରେ ଜଣେ ଦଶମ ସ୍କନ୍ଦ ପାଠ କରିବା ପାଇଁ ଉପଯୁକ୍ତ ହେବେ ବା ଯୋଗ୍ୟ ହେବେ। ତେଣୁ ଯମରାଜ ମୈତ୍ରମୁନି ବିଦୁରଙ୍କୁ କହୁଛନ୍ତି ଯେ ଏଇଭଳି ଭାବରେ ସୃଷ୍ଟି ବିଷୟରେ ଆରମ୍ଭ କରୁଛନ୍ତି। ତୃତୀୟ ସ୍କନ୍ଦରେ ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯିବ, ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଏଇ ଦୁଇଟି ଅଧ୍ୟାୟରେ, ଏଇ ଦୁଇଟି ସ୍କନ୍ଦରେ ବିଦୁରମୁନି ମୈତ୍ରମୁନିଠାରୁ କଥା ଶ୍ରବଣ କରିଛନ୍ତି, ପଞ୍ଚମ ସ୍କନ୍ଦରୁ ସୁଖଦେବ ଗୋସ୍ୱାମୀ କଥା ଆରମ୍ଭ କରିଛନ୍ତି। ତେଣୁ ଯାହା ବି ହଉ, ତେଣୁ ଏଇ ଯେଉଁ ସୃଷ୍ଟି ବିଷୟରେ କହୁଛନ୍ତି ସେଇ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି, କେମିତି ସୃଷ୍ଟି ହେଇଥିଲା, ଯେତେବେଳେ ବ୍ରହ୍ମକଳ୍ପ ରହିଛି, ବ୍ରହ୍ମକଳ୍ପର ପରକଳ୍ପ, ବ୍ରହ୍ମକଳ୍ପ ପରେ ଯେଉଁ କଳ୍ପ ଆସିଥିଲା ତାକୁ ପଦ୍ମକଳ୍ପ ବୋଲି କୁହାଯାଉଛି। ବ୍ରହ୍ମାଙ୍କର ପ୍ରତିଦିନର ଗୋଟିଏ ଗୋଟିଏ ନାମ ରହିଛି, ଏଇ 30 ଦିନର 30 ନାମ ରହିଛି। ତେଣୁ ବ୍ରହ୍ମକଳ୍ପ ପରେ ଯେଉଁ ପଦ୍ମକଳ୍ପ ଆସିଲା, ସେଇ ପଦ୍ମକଳ୍ପରେ ଭଗବାନ ଗର୍ଭଦୋଷାଇ ବିଷ୍ଣୁ ସେବ ଚାନ୍ତେ କଳ୍ପ ଅଭୂତ, କଳ୍ପ ଯେଉଁ ମାନେ ବ୍ରହ୍ମକଳ୍ପ ପରେ ତାର ଅନ୍ତ ହେଲା ପରେ, ତାପରେ ଯେତେବେଳେ ପଦ୍ମକଳ୍ପ ଆରମ୍ଭ ହେଲା, ତା ପରଦିନଟି ଆରମ୍ଭ ହେଲା, ସେଇ ଦିନରେ ଯେଉଁ ପଦ୍ମ ଅଭିଚକ୍ଷତେ, ସେ ପଦ୍ମକଳ୍ପ ବୋଲି କୁହାଯାଉଛି, କାରଣ ଭଗବାନଙ୍କର ନାଭିରୂପକ ନାଭି, ଗୋଟେ ଭଗବାନଙ୍କ ନାଭି ମଧ୍ୟ ପଦ୍ମ ଭଳି ସୁନ୍ଦର ଦେଖାଯାଉଛି ଭଗବାନଙ୍କର। ଭଗବାନ ସବୁକିଛି ସୁନ୍ଦର, ଏବଂ ଭଗବାନ ସୌନ୍ଦର୍ଯ୍ୟକୁ ଏଇ ଭୌତିକ ଜଗତର ସବୁଠୁ ଶ୍ରେଷ୍ଠ ସୌନ୍ଦର୍ଯ୍ୟ ଥିବା ବସ୍ତୁ ହେଉଛି ପଦ୍ମପୁଷ୍ପ, ସେଇ ପଦ୍ମପୁଷ୍ପ ସହିତ ତୁଳନା କରାଯାଏ। ତେଣୁ କୁନ୍ତିଦେବୀ ତାଙ୍କର ସ୍ତୁତିରେ କହିଛନ୍ତି ଭଗବାନ କୃଷ୍ଣଙ୍କୁ, ଯଦିଓ ସେ ତାଙ୍କର ପୁତୁରା ହେବେ, କିନ୍ତୁ ସେ ଜାଣିଛନ୍ତି ମୋର ପୁତୁରା ହିଁ ପ୍ରକୃତର ଭଗବାନ। ତେଣୁ ସେ ବହୁତ ସ୍ତୁତି କରିଛନ୍ତି, ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ 26ଟି ସ୍ତୁତି କରିଛନ୍ତି, ଶ୍ଳୋକ ବର୍ଣ୍ଣନା କରିଛନ୍ତି ଭଗବାନଙ୍କର, ଗୁଣଗାନ କରିଛନ୍ତି। ସେଇଥିରୁ ଗୋଟିଏ ସ୍ତୁତିରେ ସେ କହିଛନ୍ତି, ନମୋ ପଙ୍କଜ ନାଭାୟ, ନମୋ ପଙ୍କଜ ମାଳିନୀ, ନମୋ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଘ୍ରେ। ନମୋ ପଙ୍କଜ ନାଭାୟ, ଭଗବାନଙ୍କ ନାଭି ପଦ୍ମ ଭଳି ସୁନ୍ଦର ଦେଖାଇବା ପାଇଁ। ନମୋ ପଙ୍କଜ ମାଳିନୀ, ଭଗବାନ ଏଇ ପଙ୍କଜ ବା ପଦ୍ମର ମାଳ ପରିଧାନ କରିଥାନ୍ତି। ନମୋ ପଙ୍କଜ ନେତ୍ରାୟ, ଭଗବାନଙ୍କ ଯେଉଁ 2ଟି ନେତ୍ର ଅଛି ସେ ପଦ୍ମଫୁଲ ଭଳି ବହୁତ ସୁନ୍ଦର ଦେଖିବା ପାଇଁ, ଏବଂ ନମ ପଙ୍କଜ ନାଭାୟ, ନମ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଘ୍ରେ, ଭଗବାନଙ୍କର ଅଙ୍ଘ୍ରି ଯେଉଁ ପାଦ ସେ ମଧ୍ୟ ପଦ୍ମ ଭଳି ସୁନ୍ଦର, ଭଗବାନଙ୍କ ହସ୍ତ ମଧ୍ୟ ପଦ୍ମ ଭଳି ସୁନ୍ଦର। ତେଣୁ ଭଗବାନଙ୍କ ସୌନ୍ଦର୍ଯ୍ୟକୁ ଏଇ ପଦ୍ମ ଫୁଲ ସହିତ ତୁଳନା କରାଯାଏ। ତେଣୁ ଭଗବାନଙ୍କ ନାଭି ଯେଉଁ ରହିଛି ସେ ଗୋଟେ ପଦ୍ମ ଭଳି, ଏଇ ସେଇଥିରୁ ଯେଉଁ ବାହାରିଥିଲା ଗୋଟେ ପଦ୍ମ ବାହାରିଥିଲା, ଯଦ୍ ହରେ ନାଭି ସରସ, ହରି ବୋଲି କୁହାଯାଉଛି ମୈତ୍ରମୁନି ଏଠି ବିଦୁରଙ୍କୁ କହୁଛନ୍ତି, ହରି ଭଗବାନଙ୍କର ନାମକୁ ହରି ବୋଲି କହୁଛନ୍ତି। ଭଗବାନଙ୍କର ଅନେକ ନାମ ରହିଛି, ବିଶେଷ ଭାବରେ ଯେଉଁ ହରିର ମହାତ୍ମା ରହିଛି, ହରିର ଅନେକ ନାମ ରହିଛି, ଆତ୍ମରାମସ୍ୟ ମୁନୟୋ ଯେଉଁ ରହିଛି ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ପ୍ରସିଦ୍ଧ ଶ୍ଳୋକ, ସେଇ ଶ୍ଳୋକରେ ଭାଷ୍ୟରେ ଆମର ମହାପ୍ରଭୁ ସେଟା କହିଛନ୍ତି, ହରେର ନା ଅନେକ ନାମ ରହିଛି, ହରେର ଅନେକ ଅର୍ଥ, ମୁଖ୍ୟ 2ତମ ହରିଙ୍କର ଯେଉଁ ଅର୍ଥ ଅଛି ତାର ଅନେକ ନାମ ଅର୍ଥ ରହିଛି, ହରି ନାମର ଅନେକ ଅର୍ଥ ରହିଛି, କିନ୍ତୁ 2ଟି ମୁଖ୍ୟ ଅର୍ଥ ରହିଛି, କ'ଣ କ'ଣ ନା, ସର୍ମ ଅମଙ୍ଗଳ ହରେ, ପ୍ରେମ ଦିଆ ହରେ ମନ, ସମସ୍ତଙ୍କର ସବୁ କିଛି ଅମଙ୍ଗଳ ସେ ହରଣ କରନ୍ତି ଭଗବାନ, ସେଥିପାଇଁ ତାଙ୍କର ନାମ ହେଉଛି ହରି, ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ସେ ଆକର୍ଷଣ କରନ୍ତି, ପ୍ରେମ ଦିଆ ହରେ ମନ, ସେଥିପାଇଁ ତାଙ୍କର ନାମ ହେଉଛି ହରି। ତେଣୁ ସେ ହରିଙ୍କର ଯଦ ହରେ ନାଭେ ସରସ, ନାଭି ହେଉଛି ଗୋଟେ ସରସ ବା ଗୋଟେ କ'ଣ, ସରସର ଅର୍ଥ ହେଉଛି ଜଳଧାର, ନାଭି ଭଗବାନ ସେ ଯେଉଁ ଜଳରେ ସ୍ନାନ କରିଛନ୍ତି, ଗର୍ଭୋଦକ ଜଳରେ ସ୍ନାନ କରିଛନ୍ତି, ତାଙ୍କର ସେ ନାଭି ମଧ୍ୟ ସେ ଗୋଟେ ଜଳଧାର ସଦୃଶ, ଯେମିତି ଜଳରୁ ପଦ୍ମ ବାହାରେ ସେଇଭଳି ଭାବରେ ଭଗବାନଙ୍କ ନାଭିରୁ ଏଇ ପଦ୍ମଟି ବାହାରିଛନ୍ତି। ଯଦିଓ ଭଗବାନ ତାଙ୍କର ନାମ ହେଉଛି ଗର୍ଭୋଦକ ସାଇ ବିଷ୍ଣୁ, ତାଙ୍କର ପାଦ ପାଖରେ ତାଙ୍କର ପତ୍ନୀ ରହିଛନ୍ତି, ଲକ୍ଷ୍ମୀଦେବୀ ରହିଛନ୍ତି, କିନ୍ତୁ ସେ ଯେତେବେଳେ ଚାହିଁଲେ ପୁତ୍ର ସନ୍ତାନ ସୃଷ୍ଟି କରିବା ପାଇଁ ସେ ତାଙ୍କର ପତ୍ନୀଙ୍କର ବିନା ସାହାଯ୍ୟରେ ନିଜେ ତାଙ୍କର ନାଭିରୁ ଗୋଟେ ପଦ୍ମ ଜାତ କରେଇଲେ, ଯେଉଁ ପଦ୍ମକୁ କୁହାଯାଉଛି ଆସି ଲୋକ ସରୋରୁହମ୍। ସମସ୍ତ ଏଇ ଯେଉଁ ତ୍ରିଭୁବନ ହେଇଛି, ଏଇ ଯେଉଁ 14 ଭୁବନ ହେଇଛି, ମାନେ ବର୍ତ୍ତମାନ ମଝିରେ ରହିଛି ଆମର ପୃଥିବୀ ଲୋକ, ତା ଉପରେ ରହିଛି ଭୁବଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ମହତ ଲୋକ, ତାପରେ ଜନଲୋକ, ଏବଂ ଅନ୍ତିମ ଲୋକ ହେଉଛି ବ୍ରହ୍ମ ଲୋକ, ଏ 7 ଲୋକ, ଏବଂ ତଳେ ରହିଲେ ଆହୁରି 7 ଲୋକ, ଯାହାକି ଅତଳ, ବିତଳ, ସୁତଳ, ତଳାତଳ, ମହିତଳ, ରସାତଳ ଏବଂ ପାତାଳ, ଏଇଭଳି ଭାବରେ 14 ଲୋକ ସେଇ ପଦ୍ମରୁ ସୃଷ୍ଟି ହେଇଛି। ସେଥିପାଇଁ କୁହାଯାଉଛି ଆସି ଲୋକ ସରୋରୁହମ୍, ଲୋକ ସରୋରୁହମ୍, ଏ ସମସ୍ତ ଲୋକ ଏଇ ପଦ୍ମରୁ ସୃଷ୍ଟି ହେଇଛନ୍ତି, ବ୍ରହ୍ମା ସବୁ ସୃଷ୍ଟି କଲେ ପରେ ସୃଷ୍ଟି କରିବେ। ତେଣୁ ସେଇ ଯେତେବେଳେ ଯେଉଁ ପ୍ରକଳ୍ପରେ ଯେଉଁ ଗର୍ଭୋଦକ ସାଇ ବିଷ୍ଣୁଙ୍କର ନାଭିରୁ ଏଇ ପଦ୍ମଟି ଯାହା ଦେଇଥିଲା, ସେଇ ଦିନଟି ନାମ ହେଉଛି ବ୍ରହ୍ମକଳ୍ପ। ତେଣୁ ବ୍ରହ୍ମାଙ୍କର ପ୍ରତିଦିନର ନାମ ରହିଛି। ତେଣୁ ଏଇ ଯେଉଁ ପଦ୍ମଟି ଯାହା ହେଇଥିଲା, ସେଇ ଯାହା ପଦ୍ମରେ ଭଗବାନ ଯାହା ଦେଇଥିଲେ ବ୍ରହ୍ମାଙ୍କୁ ଯାତ କରାଇଥିଲେ, ତେଣୁ ବ୍ରହ୍ମାଙ୍କର ଗୋଟେ ନାମ ମଧ୍ୟ ହେଉଛି ପଦ୍ମଯୋନି, ସେ ପଦ୍ମରୁ ସେ ସୃଷ୍ଟି ହେଇଛନ୍ତି। ତେଣୁ ଏଇ ପଦ୍ମ ଯେତେବେଳେ ଯାତ ହେଇଛନ୍ତି ବ୍ରହ୍ମା ସେଥିରୁ ସୃଷ୍ଟି ହେଇକି ତାପରେ ସବୁ ଜ୍ଞାନ ପ୍ରାପ୍ତ ହେଇକି ସବୁ ସେସବୁ ପଦ୍ମକୁ ସବୁ 14 ଲୋକରେ ବିଭକ୍ତ କରି ଏଇ ସମଗ୍ର ସୃଷ୍ଟି ଚାଲିଛି ବର୍ତ୍ତମାନ। ତେଣୁ ଏଇଭଳି ଭାବରେ ବ୍ରହ୍ମକଳ୍ପ ଶେଷରେ ଯେଉଁ କଳ୍ପ ହୋଇଥିଲା ତାକୁ ପଦ୍ମକଳ୍ପ ବୋଲି କୁହାଯାଏ, କାରଣ ସେହି କଳ୍ପରେ ଗର୍ଭୋଦକ ସାଇ ହରିଙ୍କର ନାଭି ସରୋବରରୁ ନିଖିଳ ଭୁବନାତ୍ମକ ପଦ୍ମ ଉତ୍ପନ୍ନ ହୋଇଥିଲା। ତେଣୁ ଏହି ସୃଷ୍ଟି ଏଇଭଳି ଭାବରେ ହେଇଛି। କିନ୍ତୁ ଯେଉଁମାନେ ଏଇଟାକୁ ଗ୍ରହଣ କରନ୍ତି ନାହିଁ, ଆମେ ସେଦିନ କହୁଥିଲୁ, ଗତକାଲି କହୁଥିଲୁ ଯେ ଯେଉଁ ରହିଛି ଶ୍ରୁତି ପ୍ରମାଣ, ଶ୍ରୁତି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ। ମୁଁ ଯେଉଁ କହୁଥିଲି ଯେଉଁ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ସେ ଯେଉଁ କଥାଟି ହେଇଥିଲା, ବଶିଷ୍ଠ ମୁନି କହିଥିଲେ, ସେ ଯେଉଁ କଥା ଶୁଣିକରି ଭଗବାନ ରାମଚନ୍ଦ୍ର କହିଥିଲେ ଯେ ଯେ ଶ୍ରୁତି ଶାସ୍ତ୍ର ଅନୁସାରେ ଆମେ ସବୁ ଜିନିଷ ଜାଣିବା, ଆମ ଚକ୍ଷୁକୁ ବିଶ୍ୱାସ କଲେ ଆମେ ସେଇଟାକୁ ଜାଣିପାରିବା ନାହିଁ, ଏ ଯେଉଁ କୁହାଯାଇଛି। ତେଣୁ ଭଗବାନ ରାମଚନ୍ଦ୍ର ସେଇଟା କହିଥିଲେ। ତେଣୁ ଏଇଟା ହେଲା ଯେଉଁ ବିନତାଙ୍କର ଏଇଟା ଭୁଲ ହେଲା, ସେ ନିଜ ଚକ୍ଷୁକୁ ବିଶ୍ୱାସ କଲେ, ସେ ଶାସ୍ତ୍ରକୁ ବିଶ୍ୱାସ କଲେ ନାହିଁ, ଏଇଟା ତାଙ୍କର ଭୁଲ ହେଲା। ତେଣୁ ଭଗବାନ ରାମଚନ୍ଦ୍ର ପରେ ଭରତ ମହାରାଜଙ୍କ ଭିତରେ ପଚରାଗଲା ଯେ ଆପଣଙ୍କର କ'ଣ ଏଥିରୁ କ'ଣ ଶିକ୍ଷା କଲେ ବଶିଷ୍ଠ ମୁନିଙ୍କର କଥାରୁ। ତେଣୁ ଭରତ ମହାରାଜ କହିଲେ ଯେ ମାଆଙ୍କ କଥା ଅବିଚାରରେ ଗ୍ରହଣୀୟ ନୁହେଁ, ଯେ ମାଆ ଯେ କହିଲେ, ଅବଶ୍ୟ ବର୍ଣ୍ଣା ଶାସ୍ତ୍ରରେ ନାହିଁ ଯେ ଇଏ ଆମର କଦ୍ରୁ କହିଥିଲେ, ତାଙ୍କୁ କାଳିଆକୁ କହିଥିଲେ ତୁମେ ଯାଇକି ଏଭଳି ଗୁଡ଼େଇ ହେବ ବୋଲି, କିନ୍ତୁ ସେ ଶୁଣିଥିଲେ ଏ କଥା, ଶୁଣିକିରି ମାଆଙ୍କର ପ୍ରତିଭାଦନ କରିବା ପାଇଁ ସେ ନିଜେ ଯାଇ ଲାଙ୍ଗୁଡ଼ରେ ଗୁଡ଼େଇ ହେଇଯାଇଥିଲେ। ତେଣୁ ଏଇଠି ଭରତ ମହାରାଜ କହୁଛନ୍ତି ଯେ ମାଆଙ୍କର କଥା ଅବିଚାରରେ ଗ୍ରହଣୀୟ ନୁହେଁ, ମାଆ କହିଦେଲେ ବୋଲି ତମେ ବିଚାର କରିବା ତା ନୁହଁ। ତେଣୁ ସେ ମାଆଙ୍କୁ ତ୍ୟାଗ କରିଥିଲେ, ଭରତ ମହାରାଜ ମାଆଙ୍କୁ ତ୍ୟାଗ କରିଥିଲେ, କୈକେୟୀଙ୍କୁ ସେ ତ୍ୟାଗ କରିଥିଲେ। ତେଣୁ ଏ ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ଜୟ ଶ୍ରୀ ରାଧା ମଦନ ମଞ୍ଜୁଗୀ। ଭାଗବତରେ ରାଜା ଋଷଭ ଦେବ ତାଙ୍କ ପୁତ୍ରମାନଙ୍କୁ କହୁଛନ୍ତି, ଭାଗବତ ପଞ୍ଚମ ସ୍କନ୍ଧର ପଞ୍ଚମ ଅଧ୍ୟାୟରେ ଏକଥା କୁହାଯାଇଛି ଯେ ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଦୈବଂ ନ ତତ୍ସାନ୍, ନ ପ୍ରତିଷ୍ଠ ସତ୍ସାନ୍, ଯାହା ନ ମୋଚେତ୍ ସମୁପେତ ମୃତ୍ୟୁ। ସେ ପ୍ରକୃତରେ ଗୁରୁ ନୁହନ୍ତି, ସେ ପ୍ରକୃତରେ ସ୍ୱଜନ ନୁହନ୍ତି, ସେ ପ୍ରକୃତରେ ପିତା ନୁହନ୍ତି, ସେ ପ୍ରକୃତରେ ମାତା ନୁହନ୍ତି, ସେ ପ୍ରକୃତରେ ଦେବତା ନୁହନ୍ତି, ସେ ପ୍ରକୃତରେ ପତି ନୁହନ୍ତି। ଯଦି ତାଙ୍କ ଶରଣରେ ଆସିଥିବା ବ୍ୟକ୍ତିମାନଙ୍କର ଯଦି ତାଙ୍କୁ ସେ ମୃତ୍ୟୁମୁଖରୁ ରକ୍ଷା ନ କରିପାରିଲେ, ତାହେଲେ ସେ ପ୍ରକୃତରେ ସେ ପଦବାଚ୍ୟ ହେବେ ନାହିଁ। ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ଯେ ବଳି ମହାରାଜ ଯିଏକି ଜଣେ ମହାଜନ, ସେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ତ୍ୟାଗ କରିଦେଲେ, କାରଣ ଗୁରୁ ଶୁକ୍ରାଚାର୍ଯ୍ୟ ଯଦିଓ ଜାଣିଛନ୍ତି ଭଗବାନ ବାମନ ଦେବ ରୂପରେ ଆସିଛନ୍ତି, ସ୍ୱୟଂ ଭଗବାନ ଆସିଛନ୍ତି, କିନ୍ତୁ ବଳି ମହାରାଜଙ୍କୁ ଦାନ ଗ୍ରହଣ କରିବା ପାଇଁ ଯେତେବେଳେ ଚାହୁଁଥିଲେ ସେ ତାଙ୍କୁ ନିବାରଣ କରିଥିଲେ, ତେଣୁ ସେ ତାଙ୍କୁ ତ୍ୟାଗ କରିଦେଲେ। ବଳି ମହାରାଜ ତାଙ୍କୁ ଶୁକ୍ରାଚାର୍ଯ୍ୟ ଗୁରୁଙ୍କୁ ତ୍ୟାଗ କରିଦେଲେ। ସେହିଭଳି ଭାବରେ ସ୍ୱଜନ ବିଭୀଷଣ ତାଙ୍କର ଭାଇ ରାବଣଙ୍କୁ ତ୍ୟାଗ କରିଦେଲେ, କାରଣ ରାବଣ ଭଗବାନଙ୍କ ଶରଣରେ ଯାଉନଥିଲା, ଭଗବାନ ପତ୍ନୀକୁ ସେ ନିଜେ ଉପଭୋଗ କରିବା ପାଇଁ ଚାହୁଁଥିଲେ। ବିଭୀଷଣ ଯେତେ ଉପଦେଶ ଦେଲେ ମଧ୍ୟ ରାବଣ ତାକୁ ଅନାଦର କରି ବିଦା କରିଦେଲେ, ତେଣୁ ବିଭୀଷଣ ତାଙ୍କ ଭାଇକୁ ତ୍ୟାଗ କରିଦେଲେ। ସେ ସ୍ୱଜନ ନୁହନ୍ତି ଯେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଯେ ନିଜେ ନ ଯାଉଛନ୍ତି ତାଙ୍କର ଶରଣରେ ଯିଏ ଆସିବେ ତାଙ୍କୁ କ'ଣ ମୃତ୍ୟୁମୁଖ ରକ୍ଷା କରିପାରିବେ? ନିଜେ ତ ମୃତ୍ୟୁମୁଖ ରକ୍ଷା ହୋଇପାରିବେ କରିପାରୁନି, ନିଜକୁ କରିପାରୁନାହାନ୍ତି, ଅନ୍ୟମାନଙ୍କୁ କ'ଣ ସେ କରିବେ? ତେଣୁ ସେହିଭଳି ଭାବରେ ପିତା ହିରଣ୍ୟକଶିପୁ, ଯଦିଓ ପିତା ପ୍ରହ୍ଲାଦ ମହାରାଜ ତାଙ୍କର ପୁତ୍ର, କିନ୍ତୁ ସେ ପିତାଙ୍କୁ ତ୍ୟାଗ କରିଦେଲେ। ପିତାଙ୍କୁ ମଧ୍ୟ ସେ ପିତା ସମ୍ବୋଧନ କରୁନଥିଲେ। ଯେତେବେଳେ ହିରଣ୍ୟକଶିପୁ କହିଲେ, ହେ ପୁତ୍ର, 5 ବର୍ଷର ପୁତ୍ର ପ୍ରହ୍ଲାଦ, ଯେତେବେଳେ ସେ ଯାଇଥିଲେ ଶିକ୍ଷା କରିବା ପାଇଁ ଷଣ୍ଢ ଏବଂ ଅମରଙ୍କ ଗୁରୁକୁଳକୁ ଯାଇଥିଲେ, ସେ ତାଙ୍କର 2 ଜଣ ଗୁରୁ ଥିଲେ, ସେ ଯେତେବେଳେ ତାଙ୍କୁ କିଛି ଶିକ୍ଷା ଦେଇ ତାଙ୍କୁ ପିତାଙ୍କ ପାଖକୁ ଛାଡ଼ିଥିଲେ, ତାଙ୍କ ପିତା ପଚାରିଲେ, ହେ ପ୍ରହ୍ଲାଦ, ହେ ପୁତ୍ର, ହେ ପ୍ରିୟ ପୁତ୍ର ମୋର, ତୁମେ କୁହ କ'ଣ ପାଠ ପଢ଼ିଛ, କ'ଣ ଭଲ ସବୁଠୁ ଶ୍ରେଷ୍ଠ ପାଠ କ'ଣ କହିଲେ ମୋତେ ଟିକେ। ତେଣୁ ସେହି ସମୟରେ ପ୍ରହ୍ଲାଦ ମହାରାଜ କହୁଛନ୍ତି, ତାଙ୍କ ପିତା ବୋଲି ସେ ସମ୍ବୋଧନ କରିନାହାନ୍ତି, ସେ କହୁଛନ୍ତି, ତତ୍ ସାଧୁ ମନ୍ୟ ଅସୁରବର୍ଜ ଦେହିନା ସଦା ସମୁଦ୍ବିଘ୍ନ ଧିଆ ମସଦ୍ରହାଟ ହିତ୍ୱାତ୍ମ ପାହାତମ ଗୃହମନ୍ଦ କୂପମ ବନଙ୍ଗତ ଯଦ ହରିମାଶ୍ରୟ। ସେ କହୁଛନ୍ତି, ହେ ଅସୁରବର୍ଜ, ହେ ଅସୁର ଶ୍ରେଷ୍ଠ, ଆପଣ ଯେଉଁ କହୁଛନ୍ତି ପ୍ରଶ୍ନ ପଚାରିଲେ, ସେ ପ୍ରଶ୍ନର ଉତ୍ତର ମୁଁ ଏତିକି କହିବି ଯେ ତତ୍ ସାଧୁ ମନ୍ୟ, ମୁଁ ଶ୍ରେଷ୍ଠ ଏତିକି ଶିକ୍ଷା ଜାଣିଛି, ଶ୍ରେଷ୍ଠ ଶିକ୍ଷା ପାଇଛି କ'ଣ ନା, ସିଏ ହେଉଛନ୍ତି ପ୍ରକୃତରେ ସାଧୁ ନା କିଏ ନା ଅସୁର ସଦା ସମୁଦ୍ବିଘ୍ନ ଦେହି ଆମ ଅସତ ଗ୍ରହାତ, ଲୋକମାନେ ଯେଉଁମାନେ ଅସତ ବ୍ୟକ୍ତି ଯେଉଁମାନେ ଅସାଧୁ ସେମାନେ ସବୁବେଳେ ଉଦ୍ବିଘ୍ନ ଅବସ୍ଥାରେ ଅଛନ୍ତି, କାହିଁକି ନା ଅସତ ଗ୍ରହାତ, ସେ ଶରୀର ଯେଉଁ ଧାରଣ କରିଛନ୍ତି ଅସତ ଶରୀର ଧାରଣ କରିଛନ୍ତି, ଯେଉଁଥିପାଇଁ ସେମାନେ ସବୁବେଳେ ଉଦ୍ବିଘ୍ନ ଅବସ୍ଥାରେ ଅଛନ୍ତି। କିନ୍ତୁ ଯେଉଁମାନେ ସାଧୁ ସେମାନେ ସବୁ ଗୃହ ଅନ୍ଧକୂପ ତ୍ୟାଗ କରି ଯେଉଁ ଗୃହରେ ଭଗବାନଙ୍କ ଭଜନ ହେଉନାହିଁ ସେ ଗୃହ ଗୋଟେ ଅନ୍ଧକୂପ ପଡ଼ି, ଯେମିତି ଅନ୍ଧକୂପରେ ଆମେ ପଢ଼ୁଛେ, ଇତିହାସରେ ପଢ଼ିଛେ ଅନ୍ଧକୂପ ହତ୍ୟା, ଯେତେବେଳେ ବ୍ରିଟିଶ ସମୟରେ ଆମର ଯେଉଁ ହେଇଥିଲା ସେ ସମୟରେ ସବୁ ତାଙ୍କୁ ହତ୍ୟା କରୁଥିଲେ ବ୍ରିଟିଶର୍ସ ମାନେ, ସେ ଯେଉଁ ଗୋଟେ ସ୍ୱଦେଶୀ ମିଟିଂ ହେଇଥିଲା ତାକୁ କରିବା ପାଇଁ ସବୁ ଗୁଳି ଇଏ କରିଥିଲେ, ଡାୟର ଜେନେରାଲ ଡାୟର ଥିଲେ ବ୍ରିଟିଶର, ତାଙ୍କର ସେ ସମୟରେ ଶାସନ କରିଥିଲା, ସେ ସମସ୍ତଙ୍କୁ ଗୁଳି କରି ମାରିଦେଉଥିଲେ, ତେଣୁ ଲୋକମାନେ ଭୟରେ, ସେ ଗୋଟେ କୂପଟେ ଥିଲା ଯାହାକୁ ଅନ୍ଧକୂପ ବୋଲି କୁହାଯାଉଛି, କାରଣ ସେ କୂପରେ ପାଣି ଫାଣି ନଥିଲା, ବହୁତ ବର୍ଷ ସେ ୟୁଜ୍ ହେଇକି ନଥିଲା, ତେଣୁ ତା ଭିତରେ ସବୁ ଡେଇଁ ପଡ଼ିଲେ ଏବଂ ଡେଇଁ ପଡ଼ି ସବୁ ମୃତ୍ୟୁବରଣ କଲେ। ଯେଉଁମାନେ ରହିଗଲେ ସେମାନେ ଡାୟରଙ୍କର ଗୁଳିରେ ଆତ୍ମ ମୃତ୍ୟୁବରଣ କଲେ। ତେଣୁ ସେ ଅନ୍ଧକୂପ ବୋଲି କୁହାଯାଉଛି, ଯେଉଁ ଗୃହରେ ଭଗବାନଙ୍କ ଭଜନ ହେଉନାହିଁ ସେ ଗୋଟେ ଅନ୍ଧକୂପ ଭଳି, ତେଣୁ ଯେଉଁମାନେ ପ୍ରକୃତରେ ସାଧୁ ବ୍ୟକ୍ତି ସେ ଅନ୍ଧକୂପକୁ ତ୍ୟାଗ କରି ବନକୁ ଚାଲିଯାଆନ୍ତି, ବନକୁ ଚାଲିଯାଇ ଭଗବାନ ହରିଙ୍କର ଶରଣ ନିଅନ୍ତି। ବନଙ୍ଗତ ଯଦି ହରିମ ଆଶ୍ରୟତ, ହରି ଆଶ୍ରୟତ, ଇଏ ହେଉଛି ପ୍ରକୃତରେ ଶ୍ରେଷ୍ଠ ବିଦ୍ୟା, ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା, ଏହି ଶିକ୍ଷା ମୁଁ କରିଛି। ତେଣୁ ସେ ତାଙ୍କ ପିତାଙ୍କୁ ପିତା ବୋଲି ସମ୍ବୋଧନ କରିନାହାନ୍ତି, କାରଣ ପ୍ରକୃତରେ ସେ ପିତା ନୁହନ୍ତି, ସେ ତାଙ୍କ ପିତାଙ୍କୁ ତ୍ୟାଗ କରିଦେଇଛନ୍ତି। ସେହିଭଳି ଭାବରେ ଜନନୀ, ଏ ଭରତ ମହାରାଜ କଥା ଆସୁଛି, ଭରତ ମହାରାଜ ତାଙ୍କ ମାତାଙ୍କୁ ତ୍ୟାଗ କରିଦେଲେ, କୈକେୟୀଙ୍କୁ ସେ ଆଉ ମୁହଁ ଚାହିଁଲେ ନାହିଁ। ଯେତେବେଳେ ମା କୈକେୟୀ ଦଶରଥଙ୍କ ଠାରୁ ଏଇ 2ଟି ବର ନେଇଗଲେ, ଯେ କୈକେୟୀ ଏତେ ତାଙ୍କର ସ୍ୱାମୀଙ୍କର ଏତେ ସେବା କରିଥିଲେ ଯେ ଗୋଟେ ଯୁଦ୍ଧରେ ଯାଉଥିଲା ବେଳେ, ଯୁଦ୍ଧ କରୁଥିଲା ବେଳେ ସେ ସମୟରେ ସେ ତାଙ୍କ ରଥ ଚକା ହୁଗୁଳି ଯାଇଥାନ୍ତା, ଅର ଯେଉଁ ରହିଛି ଚକାରେ ଯେଉଁ ପଶେ ସେଇଟାକୁ ହୁଗୁଳି ଯାଇଥିଲା, ତେଣୁ କୈକେୟୀ ଏତେ ତାଙ୍କର ଶକ୍ତି ଥିଲା ଯେ ସେଇଟାକୁ ନିଜ ଆଙ୍ଗୁଠି ଦେଇକରି ସେଇଟାକୁ ଚକାଟାକୁ ଯେଉଁ ନଷ୍ଟ ପଡ଼ିଯାଇଥାନ୍ତା ତାକୁ ଉଦ୍ଧାର କରିଥିଲେ। ସେଥିପାଇଁ ଦଶରଥ ମହାରାଜ ତାଙ୍କ ଉପରେ ବହୁତ ପ୍ରୀତ ହେଇକରି 2ଟି ବର ଦେବା ପାଇଁ ଚାହିଁଥିଲେ, ମୁଁ ଗୋଟିଏ ବର କ'ଣ 2ଟି ବର ତୁମେ ଦେବାକୁ ଚାହୁଁଛି, ତୁମେ ଗ୍ରହଣ କର। ତେଣୁ କୈକେୟୀ ସେଇ 2ଟି ବରକୁ କିଭଳି ଭାବରେ ଅସଦ୍ବ୍ୟବହାର କଲେ ନା, ଭଗବାନ ରାମଚନ୍ଦ୍ର ଗୋଟିଏ ବରରେ କହିଲେ ମୋର ପୁତ୍ର ଭରତ ରାଜା ହେବେ, ଆଉ ଦ୍ୱିତୀୟ ବରରେ ଭଗବାନ ରାମଚନ୍ଦ୍ର ସେ 14 ବର୍ଷ ବନବାସ କରିବେ। ତେଣୁ ଏହି କଥା ଶୁଣି ଭରତ ମହାରାଜ ତାଙ୍କ ମାଆଙ୍କୁ ଆଉ ତ୍ୟାଗ କରିଦେଲେ, ତାଙ୍କ ମାଆଙ୍କୁ ମୁଖକୁ ଚାହିଁଲେ ନାହିଁ ଭରତ ମହାରାଜ। ତେଣୁ ଏଇଠି ସେ କଥା କହୁଛି, ଭରତ ମହାରାଜ ମାଆଙ୍କ କଥା ଅବିଚାରରେ ଗ୍ରହଣୀୟ ନୁହଁ ସେ କହୁଛନ୍ତି। ତେଣୁ ଏଇଥିରୁ ଜଣାପଡ଼ୁଥିଲା ଯେ ଭବିଷ୍ୟତରେ ଯେତେବେଳେ ଏଇଭଳି ଘଟଣା ଆସିବ ସେତେବେଳେ ଭରତ ମହାରାଜ ତାଙ୍କ ମାଆଙ୍କୁ ତ୍ୟାଗ କରିବେ। ସେହିଭଳି ଭାବେ ଲକ୍ଷ୍ମଣ କହିଲେ ଯେ ଅନନ୍ତଙ୍କୁ ଗରୁଡ଼ ଭକ୍ଷଣ କରନ୍ତି ନାହିଁ, ଅନନ୍ତ ଦେବ ଯଦିଓ ଜଣେ ସର୍ପ କିନ୍ତୁ ଗରୁଡ଼ ମହାରାଜଙ୍କର ଭକ୍ଷଣ ହେଉଛନ୍ତି, ଭକ୍ଷ୍ୟ କରୁଛନ୍ତି, ଖାଦ୍ୟ ହେଉଛି ସର୍ପ, କିନ୍ତୁ ସେ ଅନନ୍ତକୁ ଗ୍ରହଣ କରନ୍ତି ନାହିଁ, ଖାଦ୍ୟ ଖାଆନ୍ତି ନାହିଁ, କାହିଁକି ନା ଅନନ୍ତ ଦେବ ଭଗବାନଙ୍କର ଶରଣରେ ଭଗବାନଙ୍କର ଗୁଣଗାନ କରୁଛନ୍ତି ସବୁବେଳେ, ତାଙ୍କର 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ସେଇଭଳି ଭାବରେ ଯେତେବେଳେ ଶତ୍ରୁଘ୍ନଙ୍କୁ ପଚରାଗଲା ଯେ ଆପଣ କ'ଣ ଶିକ୍ଷା କଲେ, ଶତ୍ରୁଘ୍ନ କହିଲେ ଯେ ବାଦ ବିବାଦରେ ପଡ଼ିବାର କିଛି ଦରକାର ନାହିଁ, ଆମର ଜଣେ ଆମର ଯିଏ ଶରଣରେ ଆମେ ଯାହାଙ୍କ ଶରଣ ଯାଇଛେ ତାଙ୍କର ଶରଣ ହିଁ ରହିବା, ଆମେ ଏଥିରେ କୌଣସି ବାଦ ବିବାଦ କରିବା ଦରକାର ନାହିଁ। ତେଣୁ ଏଇଥିରୁ ଜଣାପଡ଼ୁଥିଲା ଯେ ଶତ୍ରୁଘ୍ନ ସେ ତାଙ୍କର ଭାଇ ଭରତଙ୍କର ଅଧୀନରେ ସବୁବେଳେ ସେବା କରିବେ। ତେଣୁ ଏ କଥା ଯେତେବେଳେ ମନ୍ଥରା କହିଲେ ଯେ କୈକେୟୀଙ୍କୁ ଯେ ଏଥିରୁ କ'ଣ ତୁମେ ଶିକ୍ଷା କଲ, ନା କ'ଣ ଶିକ୍ଷା ତୁମେ କ'ଣ ଶିକ୍ଷା କହିଲ, ମୁଁ ଜାଣିନି କ'ଣ ତୁମେ ଶିକ୍ଷା କରୁନ ମୋତେ କହୁନ, ନା ଭବିଷ୍ୟତରେ ଏଇଭଳି ଭାବରେ ଭରତକୁ ସେ ପ୍ରଦାନ କରିବେ, ରାଜା ପ୍ରଦାନ କରିବେ, ଦଶରଥ ରାଜା ଭରତ ମହାରାଜକୁ ତୁମର ପୁତ୍ରଙ୍କୁ ଦେବେ ନାହିଁ, ରାମଚନ୍ଦ୍ରଙ୍କୁ ରାଜ୍ୟ ଦେବେ, ତେଣୁ ତୁମେ ତାଙ୍କର ଦାସୀ ହେଇକି ରହିବ, ଏଇଭଳି ଭାବରେ ମନ୍ଥରା ସେତେବେଳେ କହୁଥିଲା। ତେଣୁ ଏଇଭଳି ଭାବରେ ଯେଉଁ ବର୍ଣ୍ଣନା କରାଯାଇଛି, ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ଦୈବଙ୍କ ନ ସତ୍ସାତ୍, ଦେବତାମାନେ ମଧ୍ୟ ସେମାନେ ତାଙ୍କର ଯେଉଁମାନେ ଦେବତାମାନଙ୍କ ପୂଜା ଆରାଧନା କରନ୍ତି, ଦେବ ଆରାଧନାକାରୀମାନେ ସେମାନେ ମଧ୍ୟ ଦେବତାମାନଙ୍କୁ ତ୍ୟାଗ କରନ୍ତି, ଯେମିତି ବର୍ଣ୍ଣନା କରାଯାଇଛି ଖଟୁଆଙ୍କ ମହାରାଜ। ଖଟୁଆଙ୍କ ମହାରାଜ ଦେବତାମାନଙ୍କୁ ତ୍ୟାଗ କରିଦେଲେ, ସେ ଆସିଲେ ଅଯୋଧ୍ୟା ଧାମକୁ ଆସିଲେ, ଭଗବାନଙ୍କ ନାମ ନେଲେ, ଭଗବାନ ନାମ ନେଇ ଭଗବତ ଧାମ ପ୍ରାପ୍ତ ହେଲେ। ସେଇଭଳିଆ ପିତା ନ ସତ୍ସାତ୍, ହିରଣ୍ୟକଶିପୁକୁ ପ୍ରହ୍ଲାଦ ମହାରାଜ ତ୍ୟାଗ କରିଦେଇଥିଲେ, ଜନନୀ ଭରତ ମହାରାଜ ତାଙ୍କର ମା କୈକେୟୀଙ୍କୁ ତ୍ୟାଗ କରିଦେଇଥିଲେ, ଦେବତା ଖଟୁଆଙ୍କ ମହାରାଜ ତାଙ୍କ ଦେବତାମାନଙ୍କୁ ତ୍ୟାଗ କରିକି ଭଗବାନଙ୍କ ଶରଣରେ ଯାଇଥିଲେ। ତେଣୁ ପତି ସ୍ୱାମୀ ପ୍ରକୃତ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀମାନେ ତ୍ୟାଗ କରିଦେଇଥିଲେ, କେଉଁ ସ୍ୱାମୀଙ୍କୁ ନା ଆମର ଯେଉଁ ବ୍ରାହ୍ମଣ ଦ୍ୱିଜ ପତ୍ନୀମାନେ, ଯେତେବେଳେ ଭଗବାନ ଯେତେବେଳେ ତାଙ୍କର ବୃନ୍ଦାବନରେ ତାଙ୍କର ସାଙ୍ଗବାଳକମାନଙ୍କୁ ନେଇକରି ଗୋଚାରଣ କରୁଛନ୍ତି, ସେହି ସମୟରେ ତାଙ୍କର ସାଙ୍ଗବାଳକମାନେ କହିଥିଲେ ଏ ସଖା ଏ କୃଷ୍ଣ, ଆମକୁ ବହୁତ ବର୍ତ୍ତମାନ ତୁମେ ଏତେ ଅସୁରମାନଙ୍କୁ ହତ୍ୟା କରିଛ, ଆମର ବର୍ତ୍ତମାନ ଗୋଟିଏ ଅସୁର ଆମକୁ ଆକ୍ରମଣ କରୁଛି, ତାକୁ ତା କଳବରୁ ଆମକୁ ରକ୍ଷା କରନ୍ତୁ। ନା କିଏ ସେ ଅସୁର କିଏ, ନା ଆମର କ୍ଷୁଧା, କ୍ଷୁଧା ନାମକ ଅସୁରରୁ ଆମକୁ ରକ୍ଷା କରନ୍ତୁ। ନା କେମିତି କ'ଣ ରକ୍ଷା କରିବା, ନା ଆମକୁ କିଛି ଖାଦ୍ୟର ବ୍ୟବସ୍ଥା କରନ୍ତୁ। ନା ଠିକ୍ ଅଛି, ତୁମେ ଦେଖ ଆଗରେ ଭଗବାନ ମଥୁରା ପାଖାପାଖି ଚାଲିଯାଇଥିଲେ ସେଦିନ ଗୋଚାରଣ କରିବା ପାଇଁ, କହିଲେ ଦେଖ ଆଗରେ ଯେଉଁ ଦେଖାଯାଉଛି ତମ୍ବୁ ପଡ଼ିଛି ସବୁ, ସେଠି ସବୁ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି ସ୍ୱର୍ଗକୁ ଯିବା ପାଇଁ, ବହୁତ ପ୍ରକାର ସୁନ୍ଦର ସୁନ୍ଦର ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ତୁମେ ତାଙ୍କ ପାଖକୁ ଯାଅ ଏବଂ ସେ ତୁମକୁ ଖାଦ୍ୟ ପ୍ରଦାନ କରିବେ। ତେଣୁ ତାଙ୍କର ସାଙ୍ଗ ବାଳକମାନେ ଯେତେବେଳେ ଯାଇଥିଲେ ସେ ବ୍ରାହ୍ମଣମାନେ ତାଙ୍କ କଥା ଶୁଣିଲେ ନାହିଁ କିଛି। ତେଣୁ ତାପରେ ଭଗବାନ ଯେତେବେଳେ ତାଙ୍କର ପତ୍ନୀମାନଙ୍କୁ ପଠେଇଲେ, ତାଙ୍କର ପତ୍ନୀମାନେ ଯେତେବେଳେ ଶୁଣିଲେ ଯେ ଭଗବାନ ଆସିଛନ୍ତି, ଭଗବାନ ଭିତରେ ସେ ଶୁଣିକିରି ଯେତେବେଳେ ବୃନ୍ଦାବନର ଗୋପୀମାନେ ଯେତେବେଳେ ଦହି ବିକିବା ପାଇଁ ଯାଆନ୍ତି ବା କ୍ଷୀର ବିକିବା ପାଇଁ ବା ଲହୁଣୀ ବିକିବା ପାଇଁ ଯାଆନ୍ତି, ସେହି ସମୟରେ ଭଗବାନ କଥା କହନ୍ତି, ଭଗବାନ କଥା ଶୁଣିକିରି ବ୍ରାହ୍ମଣ ପତ୍ନୀମାନେ ସେମାନେ ଭଗବାନଙ୍କୁ ଭକ୍ତ ହେଇଯାଇଛନ୍ତି। ତେଣୁ ଭଗବାନ କଥା ଯେତେବେଳେ ଜାଣିଲେ, ତାଙ୍କ ସାଙ୍ଗ ବାଳକମାନେ ଆସି ନିବେଦନ କଲେ ଯେ ଭଗବାନ କ୍ଷୁଧା ହେଉଛି ଏବଂ ତାଙ୍କର ଭାଇ ବଳରାମ ମଧ୍ୟ ଅଛନ୍ତି, ତେଣୁ ବ୍ରାହ୍ମଣ ପତ୍ନୀମାନେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରିଦେଇ ତାଙ୍କ ସ୍ୱାମୀଙ୍କର ବାଧାକୁ ନ ମାନିକିରି ସେସବୁ ଖାଦ୍ୟକୁ ନେଇକି ପଳାଇଗଲେ, ଯେଉଁ ଖାଦ୍ୟକୁ ପ୍ରସ୍ତୁତ କରାଯାଇଥିଲା ଏଇ ଯଜ୍ଞରେ ପ୍ରଦାନ କରିବା ପାଇଁ, ଦେବଯଜ୍ଞ ଯେଉଁ କରାଯାଉଥିଲା କର୍ମକାଣ୍ଡ ଯଜ୍ଞ, ସେ ତାଙ୍କର ସ୍ୱାମୀମାନଙ୍କୁ ତ୍ୟାଗ କରିଦେଇକି ପଳାଇ ଯାଇଥିଲେ। ତେଣୁ ଏହିଭଳି ଭାବରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଗୁରୁ ନ ସତ୍ସାତ୍, ସ୍ୱଜନ ନ ସତ୍ସାତ୍, ଦୈବଙ୍କ ପିତା ନ ସତ୍ସାତ୍, ଜନନୀ ନ ସତ୍ସାତ୍, ଦୈବଙ୍କ ନ ତତ୍ସାତ୍, ନ ପତି ସତ୍ସାତ୍, ଜନ ମୋଚେତ୍ ସମୁପେତ ମୃତ୍ୟୁ, ଯିଏ ତାଙ୍କର ଅଧୀନରେ ଥିବା ବ୍ୟକ୍ତିମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା ନ କରିପାରନ୍ତି ତାହେଲେ ସେ ସେଇ ପଦବାଚ୍ୟ ହେବେ ନାହିଁ। ତେଣୁ ବ୍ରହ୍ମା ମଧ୍ୟ ସେଇଭଳି ଭାବରେ, ଯିଏକି ଏଇ ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପଦରେ ଆମେ ଆସୁଛେ, ବ୍ରହ୍ମା ଆମର ହେଉଛନ୍ତି ଗୁରୁ, ସିଏ ହେଉଛନ୍ତି ଜଗତ ଗୁରୁ ବ୍ରହ୍ମା, ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ, ସିଏ ଆମକୁ ଶିକ୍ଷା ଦେଉଛନ୍ତି କେମିତି ଆମେ ଭଗବାନଙ୍କ ଶରଣରେ ଯିବା ଏବଂ ଭଗବାନଙ୍କ ଶରଣରେ ଗଲେ ଆମେ ଏଇ ଭୌତିକ ଜଗତରୁ ମୁକ୍ତି ପାଇପାରିବା। ସେ ଜ୍ଞାନ ଏଇ ଆମର ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟରେ ସେ ଜ୍ଞାନଟି ଆସୁଛି। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି, ତାଇ ଗୌର ପ୍ରମାନନ୍ଦୀ, ଜୟ ଶ୍ରୀ ପ୍ରଭୁ।